नमस्कार, आकाशवाणी कटक आंचलिक संवाद पढ़ुचंति जितेंद्र कुमार नायक। मुख्य संवाद, विकसित भारत रोजगार और जीविका पाई ग्यारंटी अभियान बिल 2025 आज लोकसभा आगत, हिताधिकारी को मिलिबो वार्षिक 125 दिन काम, फार्मा शिल्पर अभिवृद्धि पाई समस्त सहयोग प्रदान करिबे केन्द्र और राज्य सरकार, ओडिशा औषध और चिकित्सा उपकरण नीति 2025 रो शुभारंभ कले मुख्यमंत्री, 1971 युद्ध में पाकिस्तान उपरे भारतर विजय को स्मरण करी पालन कराउची विजय दिवस, एवं पुरी श्रीमंदिर में पवित्र धनु संक्रांति अवसर में महाप्रभु पहली भोग नीति आज आरंभ। 2 दशंधि पुराणा महात्मा गांधी जातीय ग्रामीण निश्चित कर्मनिजुक्ति योजना MGNREGS रे व्यापक परिवर्तन करा जाई विकसित भारत रोजगार और जीविका पाई ग्यारंटी अभियान VBG रामजी बिल 2025 लोकसभा रे आज आगत होई। केंद्र कृषि मंत्री शिवराज सिंह चौहान बिल को आगत करी कहिछन्ति, प्रधानमंत्री नरेन्द्र मोदी 2047 मसीहा सुद्धा भारत को एक विकसित राष्ट्र में परिणत करने जो स्वप्न रखिंट नुआ बिल से दिगरे सहायक हे। बिल अनुजाई प्रत्येक ग्रामीण परिवार को वर्षक 125 दिन वेतन आधारित काम प्रदान हो। MGNREGS रे वर्षक 100 दिन काम दि जाऊला। प्रस्तावित बिल रे सरकार 4 विषय उपर गुरुत्व सेगुड़िक जल सुरक्षा, मौलिक ग्रामीण भित्तिभूमि, जीविका संक्रांत भित्तिभूमि और खराब पानीपाग घटनाक्रम प्रशमन लगे स्वतंत्र कार्य। केन्द्र सरकार नुआ योजनार 60% व्यय बहन करेंगे। राज्य और केन्द्रशासित अंचलगुड़िक अवशिष्ट 40% व्यय बहन करेंगे। उत्तराखंड, हिमाचल प्रदेश, जम्मू काश्मीर आदि हिमालय परिवेष्टित राज्यगुड़िक योजना पांटि 10% देवे। अवशिष्ट 90% खर्च केन्द्र सरकार बहन करेंगे। औषध और चिकित्सा उपकरण निर्माता, स्टार्टअप उद्भावक एवं अंशीदार मानक नहीं भुवनेश्वर ठारे आज ओडिशा फार्मा सम्मेलन 2025 अनुष्ठित होई। मुख्यमंत्री मोहन चरण माझी मुख्य अतिथि भाव कार्यक्रम में जोगदे कहते, केन्द्र और राज्य सरकार फार्मा शिल्पर सहयोग समस्त प्रकार सहायता जगैदे। फार्मा एवं मेडिकल डिवाइस क्षेत्र में नूतन पुंजी विनियोग राज्यर जुवपीढ़ी नूतन रोजगार सुजोग सृष्टि हो श्री माझी कहते। यह अवसर मुख्यमंत्री कहते, ओडिशा रे खनिज समेत विभिन्न क्षेत्र में पुंजनिवेश लगे अनुकूल परिवेश सृष्टि करा सारा विश्व को भारत औषध एवं मेडिकल उपकरण जोगाण करुछि। ओडिशा रो मेडिकल इकोसिस्टम को संपूर्ण भाव उद्योग अनुकूल करने लगे पदक्षेप ग्रहण कर राज्यर प्रशिक्षित मानव संबल समस्त क्षेत्र में विकास लक्ष्य पूरण दिगरे ग्रहण करोजनागुड़िक सामिल होती व्यवसाय सहजता नहीं केतक नीति में परिवर्तन कर मुख्यमंत्री श्री माझी कहते।
आज हम अपने टॉप उपस्थिति में ओडिशा फार्मास्यूटिकल एंड मेडिकल रिसर्च पॉलिसी 2025 के बारे में आज हमने आपके सामने किया। इसमें रिसर्च एंड डेवलपमेंट, कैपिटल इन्वेस्टमेंट, इंफ्रास्ट्रक्चर का भूमि का निर्माण, रोजगार आदि फार्मा क्षेत्र के हर घटक पर प्रोत्साहन दिया गया है। हमें पूरा विश्वास है कि ये सब सुधार के साथ मुझे पूरा भरोसा है कि ओडिशा की फार्मा सेक्टर अगले कुछ सालों में नई ऊंचाई छुएगा।
यह अवसर में नयगढ़ फार्मास्यूटिकल फार्म और खोर्धाठे मेडिकल डिवाइस पार्क, ओडिशा औषध और चिकित्सा उपकरण नीति 2025 उन्मोचन सह फार्मास्यूटिकल और मेडिकल डिवाइस पार्क शुभारंभ हो। सम्मेलन में 200 अधिक शिल्पपति जोगदेवा सह एकाधिक बुझाणपत्र स्वाक्षरित होता जमापड़ शिल्पमंत्री संपत चंद्र स्वईं कार्यक्रम में जोगदे कहते।
यशस्वी प्रधानमंत्री नरेंद्र मोदी जी ने कहा है कि जो देश आत्मनिर्भर नहीं बनेगा वो देश विकसित नहीं हो पाएगा, तो इसलिए आत्मनिर्भर भारत बनने के लिए माननीय प्रधानमंत्री का जो विजन है उसको हमारा स्टेट अंडर द लीडरशिप ऑफ ऑनरेबल चीफ मिनिस्टर हम लोग उसको आगे ले रहे हैं। 2 महीने पहले गुजरात भावनगर से यशस्वी प्रधानमंत्री नरेंद्र मोदी जी ने उनका स्पीच में बोले थे कि चीफ से लेकर के सीप तक भारत ही बनाएगा, भारत आत्मनिर्भर होगा।
आपण मैंने आंचलिक संवाद सुनुछन्ति आकाशवाणी कटक केन्द्र। 1971 मसीहा युद्ध में पाकिस्तान उपरे भारत विजय स्मृतिचारण अवसर में आज देशव्यापी विजय दिवस पालन करा। सही वर्ष डिसेंबर 3 तारीख में आरंभ हो युद्ध दीर्घ 13 दिन धरी चली। डिसेंबर 16 तारीख में भारत यह युद्ध में विजय लाभ कर पाकिस्तान कबल पूर्व पाकिस्तान मुक्त हो स्वाधीन बांग्लादेश राष्ट्र गठित होता। राष्ट्रपति द्रौपदी मुर्मू विजय दिवस में वीर जवान मान शुभेच्छा जन कहते, सेना साहस पराक्रम और मातृभूमि प्रति अनन्य निष्ठा सर्वदा राष्ट्र को गौरवान्वित कर ଭାରତୀୟ ସେନାର ସ୍ୱଦେଶୀକରଣ ଦ୍ୱାରା ସଶକ୍ତିକରଣ ପଦକ୍ଷେପ ଭବିଷ୍ୟତର ପ୍ରତିବନ୍ଧକ ପାଇଁ ପ୍ରସ୍ତୁତ ରହିବାର ଦୃଢ଼ ସଂକଳ୍ପକୁ ପ୍ରତିଫଳିତ କରେ। ଅପରେସନ୍ ସିନ୍ଦୁରରେ ସେନାର ଆତ୍ମନିର୍ଭରତା, ସାମରିକ ଦୃଢ଼ତା ଏବଂ ଆଧୁନିକ ଯୁଦ୍ଧଶୈଳୀର ବ୍ୟବହାର ସମଗ୍ର ରାଷ୍ଟ୍ର ପାଇଁ ପ୍ରେରଣା ପାଲଟିଛି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟ ଦିବସ ଉପଲକ୍ଷେ ଭାରତୀୟ ଯବାନଙ୍କ ସାହସ, ଶୌର୍ଯ୍ୟ ଏବଂ ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରିଛନ୍ତି। ଭାରତୀୟ ସୈନିକଙ୍କ ଅଦମ୍ୟ ସାହସ ଓ ବଳିଦାନ ଏହି ଐତିହାସିକ ବିଜୟକୁ ସୁନିଶ୍ଚିତ କରିଥିଲା। ସେନାର ଦୃଢ଼ ସଂକଳ୍ପ ଓ ସେବା ରାଷ୍ଟ୍ରକୁ ସୁରକ୍ଷିତ କରିବା ସହ ଇତିହାସରେ ଏକ ନୂତନ ଫର୍ଦ୍ଦ ଯୋଡ଼ିଥିଲା, ଯାହା ପିଢ଼ି ପରେ ପିଢ଼ି ଭାରତୀୟଙ୍କୁ ପ୍ରେରଣା ଯୋଗାଇ ଆସୁଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ଓଡ଼ିଆ ପରମ୍ପରା ଓ ଜଗନ୍ନାଥ ସଂସ୍କୃତି ଅନୁଯାୟୀ ଆଜି ଧନୁ ସଂକ୍ରାନ୍ତି ପାଳନ କରାଯାଉଛି। ସୂର୍ଯ୍ୟ ଆଜି ବିଛା ରାଶିରୁ ଧନୁ ରାଶିରେ ପ୍ରବେଶ କରିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଆରମ୍ଭ ହୋଇଛି। ପରମ୍ପରା ଅନୁଯାୟୀ ଆଜିଠାରୁ ମାସକ ପର୍ଯ୍ୟନ୍ତ ମା' ଲକ୍ଷ୍ମୀ ବାପ ଘରକୁ ଯାଇଥିବାରୁ ଏହି ସମୟରେ ମା' ଯଶୋଦା ମହାପ୍ରଭୁଙ୍କ ନିମନ୍ତେ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି। ପହିଲି ଭୋଗରେ ମହାପ୍ରଭୁଙ୍କୁ ବିରି, ଗହମ ଚୁନା, ଘୃତପାଗ ହୋଇଥିବା ପିଠା ଓ ଧନୁ ମା' ଲାଗି କରାଯାଇଥାଏ। ଗୋପାଳବଲ୍ଲଭ ନୀତିରେ ପହିଲି ଭୋଗ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରାଯାଇଥାଏ। ଧନୁ ସଂକ୍ରାନ୍ତି ଅବସରରେ ନୟାଗଡ଼ ଜିଲ୍ଲା କଣ୍ଟିର ନୀଳମାଧଜୀଙ୍କ ପହିଲି ଭୋଗ ନୀତି ଆରମ୍ଭ ହୋଇଛି। ଆଜି ଭୋର ସମୟରୁ ମନ୍ଦିର ଫିଟାଯାଇ ଶୋଧ ହେବା ପରେ ମଙ୍ଗଳ ଆଳତି କରାଯାଇଥିଲା। ମୈଲମ, ତଡ଼ପ ଲାଗି ଓ ଅନ୍ୟାନ୍ୟ ନୀତି ପରେ ସକାଳ 6:00 ସୁଦ୍ଧା ପହିଲି ଭୋଗ ନୀତି ସମ୍ପନ୍ନ କରାଯାଇଥିଲା। ସକାଳ 8:00 ଭକ୍ତମାନେ ସାହାଣ ମେଲା ଦର୍ଶନ କରିଥିଲେ। ପହିଲି ଭୋଗ ନିମନ୍ତେ ଶ୍ରୀଜୀଉଙ୍କ ନିକଟରେ ସ୍ୱତନ୍ତ୍ର ପିଠା ଭୋଗ ଲାଗି କରାଯାଇଥିଲା। ଶ୍ରୀଜୀଉଙ୍କ ଚାଷ ଜମିରୁ ଅମଳ ନୂଆ ଧାନରୁ ପ୍ରସ୍ତୁତ ଲିଆରେ ମୁଆଁ ପ୍ରସ୍ତୁତ ହୋଇଥାଏ। ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତିର ପୂର୍ବଦିନ ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ପାଖରେ ପହିଲି ଭୋଗ ଲାଗି କରାଯାଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତାକାଲି ଦିନିକିଆ ବ୍ରହ୍ମପୁର ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ବ୍ରହ୍ମପୁର ରାମଲିଙ୍ଗମ ଛକ ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ପଣ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ପରେ ନୀଳକଣ୍ଠନଗର ଶିଶୁ ମନ୍ଦିର ବାର୍ଷିକ ଉତ୍ସବରେ ଯୋଗଦେବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଏଥିପାଇଁ ବ୍ରହ୍ମପୁର ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ ମାର୍ଗଦର୍ଶିକା ଜାରି କରାଯାଇଛି। ହଳଦିଆ ପଦର ପଟୁ ଅନ୍ଧପସରା ଛକ ଅଭିମୁଖେ ଭାରିଯାନ ଯାତାୟତ ବନ୍ଦ କରାଯିବା ସହ ଗିରିଜା ଛକ ପଟୁ ରାମଲିଙ୍ଗେଶ୍ୱର ଛକ ଆଡ଼କୁ ନ ଯାଇ ଯାନବାହନ କର୍ପୋରେସନ ରୋଡ୍ ପଟକୁ ଯିବା ନିମନ୍ତେ ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ପୂର୍ବାହ୍ନ 10:00 ଅପରାହ୍ନ 2:00 ପର୍ଯ୍ୟନ୍ତ ଟ୍ରାଫିକ୍ ନିର୍ଦ୍ଦେଶାବଳୀ ବଳବତ୍ତର ରହିବ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 7 ମଣ୍ଡି ଖୋଲାଯାଇ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ବରଗଡ଼ ଜିଲ୍ଲାରେ ସର୍ବାଧିକ 64,652 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଛି। ସବୁ ସ୍ଥାନରେ ଟୋକନ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଚାଷୀ ଆନ୍ଦୋଳନ ସମ୍ପର୍କରେ ତଦାରଖ କରିବା ପାଇଁ ଜିଲ୍ଲାପାଳ ଓ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍ତି। ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ସିଏମ୍ କିଷାନ ଯୋଜନା ଅଧୀନରେ ଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ସନ୍ତାନ ସନ୍ତତିଙ୍କ ଉଚ୍ଚଶିକ୍ଷା ସ୍ୱପ୍ନକୁ ସୁଗମ କରିବା ପାଇଁ କୃଷି ବିଦ୍ୟାନିଧି ଯୋଜନାରେ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି। ଚଳିତ ଶିକ୍ଷାବର୍ଷ 2025-26 କୃଷି ବିଦ୍ୟାନିଧି ଯୋଜନାର ଅନ୍ଲାଇନ୍ ଆବେଦନ ସମୟସୀମା 15 October ନଭେମ୍ବର 30 ପର୍ଯ୍ୟନ୍ତ ରଖାଯାଇଥିଲା। ଆବେଦନ ସମୟସୀମା ଅତିକ୍ରାନ୍ତ ପରେ ମଧ୍ୟ ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଅନୁରୋଧ କ୍ରମେ ବିଭାଗ ପକ୍ଷରୁ ଅନ୍ଲାଇନ୍ ଆବେଦନ ଓ ଯାଞ୍ଚ ପ୍ରକ୍ରିୟାର ଅବଧିକୁ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀଙ୍କ ଦ୍ୱାରା ଅନ୍ଲାଇନ୍ ଆବେଦନର ଶେଷ ତାରିଖ 20 ରଖାଯାଇଛି। ସେହିଭଳି ଶିକ୍ଷାନୁଷ୍ଠାନ ସ୍ତରରେ ଆବେଦନପତ୍ରର ଯାଞ୍ଚ ଶେଷ ତାରିଖ 25 ରଖାଯାଇଛି। ଜିଲ୍ଲାସ୍ତରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀମାନେ ଆସନ୍ତା ବର୍ଷ January 25 ସୁଦ୍ଧା ଆବେଦନଗୁଡ଼ିକର ଅନୁମୋଦନ କରି ରାଜ୍ୟସ୍ତରରେ ଛାତ୍ରବୃତ୍ତି ପ୍ରଦାନ ନିମନ୍ତେ ଉପସ୍ଥାପନ କରିବେ। ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ କୃଷି ବିଦ୍ୟାନିଧି ଯୋଜନାର ସୁଯୋଗ ନେବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିକଶିତ ଭାରତ ରୋଜଗାର ଓ ଜୀବିକା ପାଇଁ ଗ୍ୟାରେଣ୍ଟି ଅଭିଯାନ ବିଲ୍ 2025 ଆଜି ଲୋକସଭାରେ ଆଗତ। ହିତାଧିକାରୀଙ୍କୁ ମିଳିବ ବାର୍ଷିକ 125 ଦିନର କାମ। ଫାର୍ମା ଶିଳ୍ପର ଅଭିବୃଦ୍ଧି ପାଇଁ ସମସ୍ତ ସହଯୋଗ ପ୍ରଦାନ କରିବେ କେନ୍ଦ୍ର ଓ ରାଜ୍ୟ ସରକାର। ଓଡ଼ିଶା ଔଷଧ ଓ ଚିକିତ୍ସା ଉପକରଣ ନୀତି 2025ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। 1971 ଯୁଦ୍ଧରେ ପାକିସ୍ତାନ ଉପରେ ଭାରତର ବିଜୟକୁ ସ୍ମରଣ କରି ପାଳନ କରାଯାଉଛି ବିଜୟ ଦିବସ। ଏବଂ ପୁରୀ ଶ୍ରୀମନ୍ଦିରରେ ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ପହିଲି ଭୋଗନୀତି ଆଜିଠାରୁ ହେଲା ଆରମ୍ଭ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।